ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପ୍ରକୃତି ସହ ମିତ୍ରତା ସ୍ଥାପନ କରି ପରିବେଶ ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିଛନ୍ତି. ସୁପ୍ରିମକୋର୍ଟ ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି କରିଛନ୍ତି. ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟ ହେବା ପରେ ନିଜର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ଏବଂ ମଙ୍ଗୋଲିଆରେ ଏକ ମେଣ୍ଟ ସରକାର ଗଠନ ଲାଗି ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି. ପ୍ରକୃତି ସହ ମିତ୍ରତା ସ୍ଥାପନ କରି ପରିବେଶ ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ସନ୍ନିକଟ ହରିଡ଼ମଦଠାରେ ବ୍ରହ୍ମକୁମାରୀଙ୍କ ଡିଭାଇନ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି. ଶ୍ରୀମତୀ ମୁର୍ମୁ ଏହି ଅବସରରେ ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି. ସେ କହିଛନ୍ତି ପରିବେଶ ବିନା ମଣିଷ ବଞ୍ଚବା ଅସମ୍ଭବ, ତେବେ ମଣିଷକୁ ଅନ୍ତର୍ନିହିତ ଏବଂ ବାହ୍ୟ ପରିବେଶ ମଧ୍ୟରେ ଏକ ସମତୁଲ ରଖିବା ନିହାତି ଆବଶ୍ୟକ, କାରଣ ଉଭୟ ପରସ୍କରର ପରିପୂରକ. ମଣିଷକୁ ପ୍ରକୃତି ସଙ୍ଗେ ଯୋଡ଼ିବା ସହିତ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନ କରିବା ଦିଗରେ ଆଧ୍ୟାତ୍ମିକ ସଶକ୍ତିକରଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି. ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି ଆଦି ବର୍ତ୍ତମାନ ବିଶ୍ୱ ସମ୍ମୁଖରେ ଏକ ଆହ୍ୱାନ ସୃଷ୍ଟି କରିଛି, ତେଣୁ ଏସବୁର ସଫଳ ମୁକାବିଲା ଲାଗି ପରିବେଶ ଅନୁକୂଳ ଜନିତ ପଦକ୍ଷେପ ନେବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ଐତିହାସିକ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ଆସନ୍ତାକାଲି ଜଟନୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ସ୍ନାତକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ରୁଷିଆ ଓ ଅଷ୍ଟ୍ରିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିଛନ୍ତି। ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ମସ୍କୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ଶ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବେ। ସେଥିମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଶିକ୍ଷା, ସଂସ୍କୃତି ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମେତ ଆପୋଷ ସ୍ୱାର୍ଥଜନିତ ଦ୍ୱିପକ୍ଷୀୟ ସମସ୍ୟା ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସେହିଭଳି ବ୍ରିକ୍ସ, ସାଂଘାଇ ସହଯୋଗ ସଂଗଠନ, G20, ପୂର୍ବ ଏସୀୟ ସମ୍ମିଳନୀ ଏବଂ ମିଳିତ ଜାତିସଂଘ ଭଳି ଆନ୍ତର୍ଜାତିକ ସଂଗଠନଗୁଡ଼ିକରେ ଦ୍ୱିପକ୍ଷୀୟ ସହଭାଗିତାର ସ୍ଥିତି ଉପରେ ଉଭୟ ନେତା ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ରୁଷ ରାଷ୍ଟ୍ରପତି ଶ୍ରୀ ମୋଦିଙ୍କର ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି। ଆସନ୍ତାକାଲି ଶ୍ରୀ ମୋଦି ରୁଷରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ମସ୍କୋସ୍ଥିତ ପ୍ରଦର୍ଶନୀ ସ୍ଥଳର ରୋସାତମ୍ ପ୍ୟାଭିଲିୟନ୍ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ କ୍ରେମ୍ଲିନ୍ଠାରେ ସୈନିକଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ବହୁବିଧ ଭୂ ରାଜନୈତିକ ଆହ୍ୱାନ ସତ୍ତ୍ୱେ ଭାରତ ଓ ରୁଷ ମଧ୍ୟରେ 2020 ମସିହାରେ ଏକ ସ୍ୱତନ୍ତ୍ର ଭାଗିଦାରୀ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ନେତା ଏହି ବାର୍ଷିକ ସମ୍ମିଳନୀରେ ନିଜ ନିଜର ମତ ଉପସ୍ଥାପନ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀ ମୋଦି ଅଷ୍ଟ୍ରିଆ ଗସ୍ତ କରିବେ। ଏହି ଅବସରରେ ସେ ଅଷ୍ଟ୍ରିଆର ଚାନ୍ସେଲର୍ଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ଆଲୋଚନା ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଏବଂ ପୁଞ୍ଜି ବିନିଯୋଗ କରିବା ସୁଯୋଗକୁ ବ୍ୟାପକ କରିବା ଦିଗରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରିଆ ଚାନ୍ସେଲର୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ଥର ଲାଗି ସେ ଦେଶ ଗସ୍ତ କରିଛନ୍ତି। ଅଷ୍ଟ୍ରିଆ କେନ୍ଦ୍ରୀୟ ୟୁରୋପୀୟ ଦେଶ ଭାବେ ଭିତ୍ତିଭୂମି, ଅକ୍ଷୟ ଶକ୍ତି, ଉଚ୍ଚ ପ୍ରଯୁକ୍ତି କ୍ଷେତ୍ର, ଷ୍ଟାର୍ଟଅପ୍ କ୍ଷେତ୍ର, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତ ସହିତ ଦ୍ୱିପାକ୍ଷିକ ସହଯୋଗ ପାଇଁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଆସୁଛି। ଏହି ଦୁଇ ଦେଶ ଗସ୍ତ ପୂର୍ବରୁ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ତାଙ୍କର ଏହି ଗସ୍ତ ରୁଷିଆ ଏବଂ ଅଷ୍ଟ୍ରିଆ ସହ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ। ଏହି ଦୁଇ ଦେଶରେ ଥିବା ଭାରତୀୟ ସମ୍ପ୍ରଦାୟ ସହ ସେ ମତ ବିନିମୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया। अब
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे वो?
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी,
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने कानून।
सुप्रीम कोर्ट आज नीट यूजी मेडिकल प्रवेशिका परीक्षा में अनियमितता तथा असदाचरण होता अभियोग एवं यह परीक्षा पुनः कराइबा संपर्कित आवेदनगुड़िकर शुणाणी करिछन्ते। मुख्य विचारपति डीवाई चंद्रचूड, विचारपति जेबी पारदीवाला और विचारपति मनोज मिश्र को नहीं गठित बेंच ए संपर्कित मोट 38 आवेदन शुणाणी करिछन्ते। यह परीक्षा परिचालन से बड़धरण अनियमितता होइथिबार कौनसी प्रमाण नथिबा दृष्टि पुणिथरे कराइबार कौनसी आवश्यकता नहीं बोली केन्द्र सरकार एवं जातीय परीक्षण संस्था एनटीए पक्षर् एक एफिडेविट माध्यम अदालत को अवगत कर। एतद्व्यतीत नूतन करी परीक्षा कराइबा द्वारा लक्ष लक्ष परीक्षार्थी उपर एहार कुप्रभाव पड़े बोली एही एफिडेविट्रे उल्लेख कराई। अन्यपक्षरे आवेदनकारी पक्षर् एही परीक्षार प्रश्नपत्र प्रघट, ओएमआरसी ठेरफेर और ठकामी आदि होता अभियोग कर बातिल करने सहित पुणि थरे परीक्षा कराइबा लागि अदालत निकट में निवेदन करा। यार उत्तर में अदालत कहते परीक्षा बातिल करिबा हेउछि शेष निष्पत्ति। मुख्य विचारपति कहते परीक्षार पवित्रता उपरे प्रश्नवाची सृष्टि होइछि, तेबे पुनः परीक्षा कराइबा लागि निर्देश देबा पूर्वरु प्रश्नपत्र प्रघट संपर्कित केतक तथ्य संबंध में अवगत हेबा दरकार बोली अदालत कहते। झारखंड मुख्यमंत्री हेमंत सोरेन आज विधानसभा आस्था भोटे विजयी होगा पर निजर मंत्रिमंडल संप्रसारण कर। राज्यपाल सीपी राधाकृष्णन राजभवन अनुष्ठित एक स्वतंत्र समारोह नूतन मंत्री शपथपाठ कर। आज झारखंड मुक्ति मंचर नेता तथा पूर्वतन मुख्यमंत्री चंपई सोरेन, बैद्यनाथ राम, दीपक बिरुआ, मिथिलेश कुमार ठाकुर, हाफिजुल हासन और बेबी देवी, कांग्रेस रामेश्वर ओराव, बाना गुप्ता, इरफान अंसारी और दीपिका पांडे सिंह एवं राष्ट्रीय जनता दल सत्यानंद भोक्ता मंत्री भाव शपथ ग्रहण करते। तेज जेएमएम बसंत सोरेन और कंग्रेस बादल पात्रलेख को कैबिनेट बाद दी। अन्यपक्ष झारखंड विधानसभा आज अनुष्ठित एक स्वतंत्र अधिवेशन में मुख्यमंत्री श्री सोरेन आस्था भोटे विजय लाभ कर। झारखंड मुक्ति मोर्चा नेतृत्वाधीन मेंटर सहयोगी दलगुड़ी मिशाई 45 जन विधायक आस्था भोट सपक्ष में मतदान कर। आकाशवाणी द्विभाषिक फोन इन कार्यक्रम पब्लिक स्पीक आज राति 9:30 सीधा प्रसारण करा जिवो। एथिरे राष्ट्रीय डायरिया रोग अभियान 2024 संपर्क में आलोचना करा जिवो। स्वास्थ्य और परिवार कल्याण मंत्रालय शिशु स्वास्थ्य और राष्ट्रीय बाल स्वास्थ्य कार्यक्रम मुख्य तथा उपायुक्त डॉक्टर शोभना गुप्ता एवं न्यूदिल्ली एम्स गैस्ट्रो एंट्रोलोजी विभाग प्रोफेसर डॉक्टर गोविंद के मखारिया कार्यक्रम में विशेषज्ञ भाव जोगद श्रोता विभिन्न प्रश्न उत्तर देते। श्रोता व्हाट्सएप नंबर 9289094044 किंवा सामाजिक गणमाध्यम एक्स रे आस्क एआर हाशटैग माध्यम रे प्रश्न पचारि परिबे। एही कार्यक्रम आकाशवाणी रो गोल्ड चैनल न्यूज ऑन एयर रो यूट्यूब चैनल रे प्रसारण करा जिवो। मंगोलिया एक मेंटो सरकार गठन लागि शासक मंगोलिया पीपुल्स पार्टी और विरोधी डेमोक्रेटिक पार्टी डीपी और हुन पार्टी एसपी मध्य एक बुझापत्र स्वाक्षरित होती। चलित वर्ष जून 28 तारीख दिन देशर नवम संसदीय निर्वाचन मोट 126 आसनर शासक एनपीपी 68 भोटे विजय लाभ कर विजयी होता। अन्यपक्ष डेमोक्रेटिक पार्टी 42 और हुन पार्टी 8 आसन पाइबाबे अन्य दुईट दल 4 लेखाएं आसन में विजयी होते। मंगोलियार विकास दिगरे देखा विभिन्न आह्वान त्वरित मुकाबला, आंतर्जातिक स्तर में देखा भू राजनैतिक स्थिति तथा जातीय एकता को प्राधान्य मेंटो सरकार गठन लागि शासक और विरोधी दल सहमति होता जना। मुख्य संवादगुड़िक पुणि थरे प्रकृति सह मित्रता स्थापन करी परिवेश अनुकूल जीवन जापन करिबा वर्तमान समय आवश्यकता बोली राष्ट्रपति द्रौपदी मुर्मू मतव्यक्त करिछन्ते। प्रधानमंत्री नरेन्द्र मोदी 3 दिनिया विदेश गस्तर प्रथम पर्यायर आज संध्या मस्को में पहुंचिछन्ते। सुप्रीमकोर्ट नीट यूजी मेडिकल प्रवेशिका परीक्षा में होता अनियमितता संपर्कित आवेदनगुड़िकर शुणाणी करिछन्ते। एवं झारखंड मुख्यमंत्री हेमंत सोरेन विधानसभा आस्था भोटे विजयी होगा पर निजर मंत्रिमंडल संप्रसारण करिछन्ते। संवाद आज पई एतकी।